ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଅନୁଗ୍ରହ ଦିନର ସୁଯୋଗ ନେଇ ଖୋଲା ଦ୍ୱାରୁ ଆଗେ କି ଯିବ ଭଗ୍ନ ହୃଦୟ ନେଇ ଖୋଲା ଦ୍ୱାରୁ ଆଗେ କି ଯିବ ଭଗ୍ନ ହୃଦୟ ନେଇ ଦିନ ଏବେ ଯାଏ ମନ୍ଦ ହୋଇ କର ଉପଯୋଗ ସମୟ ଭାଇ ଏହି ଜଗତେ ଆଜି ପ୍ରଭୁଙ୍କ ପାଇଁ ଦ୍ୱାର ରୁଦ୍ଧ କରନ୍ତି ଦ୍ୱାର ଖୋଲା ଯେ ତୁମରି ପାଇଁ ନିଅ ସେ ସୁଯୋଗ ସୁଜ୍ଞାନୀ ହୋଇ ଖୋଲା ଦ୍ୱାର ରୁଦ୍ଧ ହେବା କରୁ ଆଗେ କି ଯିବ ଭଗ୍ନ ହୃଦୟ ନେଇ ଦିନ ଏବେ ଯାଏ ମନ୍ଦ ହୋଇ କର
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রম আপনার স্বাগত জনায়। আপনার আপনার বহুমূল্য সময় দিয়ে আজ এই কার্যক্রম শুণা নিমন্তে রেডিও পাখে অপেক্ষা করে বসবার জাঁ আমি বিশেষ খুশি। বাস্তবের আপনার সহযোগ তথা মতামত নিমন্তে বিশেষ ধন্যবাদ। প্রভু আপনার আশীর্বাদ করতু ও আপনার মনস্কামনা পূর্ণ করতু। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ, ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତାରେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ସ୍ୱର୍ଗବାସୀ ପିତା, ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ଆମମାନଙ୍କର ଇମାନୁଏଲ ସହିତ ଈଶ୍ୱର, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ସତ୍ୟ ଏବଂ ତୁମର ବାକ୍ୟ ହିଁ ଆମମାନଙ୍କ ଜୀବନ ପାଇଁ ଶାନ୍ତିଦାୟକ, ସାନ୍ତ୍ୱନାଦାୟକ ଓ ଭରସାଦାୟକ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆଜି ତୁମେ ଆମମାନଙ୍କ ସହିତ କଥା କୁହ ଏବଂ ପ୍ରଭୁ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଗୀତ ସଂହିତାର ଅଣସ୍ତରୀ ପର୍ବର ତେର ପଦରୁ ଆରମ୍ଭ କରି ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ମୋ ସହିତ ଖୋଲନ୍ତୁ ଗୀତ ସହିତ ଅଣସ୍ତରୀ ପର୍ବର ତେର ପଦ। ଏହି ତେର ପଦରେ ଏହିପରି ଲେଖା ଅଛି, ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମଠାରେ ଅଛି। ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ। ଏହି ପଦଟି ଦ୍ୱିତୀୟ କରନ୍ଥୀୟ ଛଅ ପର୍ବର ଦୁଇ ପଦରେ ସ୍ଥାନ ପାଇଅଛି, ଯାହାକି ପ୍ରକାଶ କରେ, କାରଣ ସେ କହନ୍ତି, ଆମ୍ଭେ ଅନୁଗ୍ରହର ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମର ସାହାଯ୍ୟ କଲୁ। ଦେଖ, ଏବେ ମହା ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। ସୁସମାଚାର ଆମମାନଙ୍କୁ କହେ ଯେ ପ୍ରଭୁ ଯୀଶୁ ପ୍ରାର୍ଥନା କଲେ, କିନ୍ତୁ ସେ କ'ଣ ପ୍ରାର୍ଥନା କଲେ ତାହା ଏହି ଗୀତ ଆମମାନଙ୍କୁ କହେ। ଅଣସ୍ତରୀ ପର୍ବର ଚଉଦରୁ ଉଣେଇଶ ପଦ ମଧ୍ୟରେ ପ୍ରଭୁ ଯୀଶୁ କି ପ୍ରାର୍ଥନା କରିଥିଲେ ତାହା ଉଲ୍ଲେଖ ହୋଇଅଛି। ସେହି ପ୍ରାର୍ଥନାରେ ଆମେ ତାହାଙ୍କର ଦୁଃଖକୁ ଦେଖୁ, ମାତ୍ର ସେଥିସହିତ ମଧ୍ୟ ତାହାଙ୍କର ଉଦ୍ଧାରର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଓ ବିଜୟ ମଧ୍ୟ ଦେଖିବାକୁ ପାରୁ। ଦେଖନ୍ତୁ ଏହିପରି ଲେଖା ଅଛି, ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ। ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାରପ୍ରାପ୍ତ ହୁଏ। ଜଳପ୍ଲାବନ ମୋତେ ମଗ୍ନ ନ କରୁ, କିମ୍ବା ଗଭୀର ଜଳ ମୋତେ ଗ୍ରାସ ନ କରୁ। ପୁଣି ଗର୍ତ୍ତ ମୋ ଉପରେ ଆପଣା ମୁଖ ବନ୍ଦ ନ କରୁ। ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ, କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ। ତୁମ୍ଭ କୃପାର ବାହୁଲ୍ୟନ୍ୟସରେ ମୋ ପ୍ରତି ଫେର, ଆଉ ତୁମ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ, କାରଣ ମୁଁ ସଙ୍କଟରେ ଅଛି। ଶୀଘ୍ର ମୋତେ ଉତ୍ତର ଦିଅ, ମୋ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର। ମୋ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର। ତୁମେ ମୋର ନିନ୍ଦା ଓ ମୋର ଇଚ୍ଛା ଓ ମୋର ଅପମାନ ଜାଣୁଅଛ। ମୋର ବିପକ୍ଷ ସମସ୍ତେ ତୁମ ସମ୍ମୁଖରେ ଅଛନ୍ତି। ଦେଖନ୍ତୁ ଏଠାରେ ଆମେ ପ୍ରଭୁ ଯୀଶୁଙ୍କର ସେହି ବିଷୟ ଲକ୍ଷ୍ୟ କରିବାକୁ ପାରୁ। ଏହାପରେ କୋଡ଼ିଏ ଓ ଏକୋଇଶ ପଦରେ ଏହିପରି ଲେଖା ଅଛି, ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି। ପୁଣି କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନଥିଲା, ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ। ଆହୁରି ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ, ଓ ମୋର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳ ରସ ଦେଲେ। ଏହି ପଦ ସେହି କୃଷ ଉପରେ ତାଙ୍କର ଅନ୍ଧକାରର ସମୟ ବିଷୟ ନେଇ ପ୍ରକାଶ କରେ। ତେବେ ଏହାପରେ ଆମେ ଅଣସ୍ତରୀ ପର୍ବର ବାଇଶରୁ ଅଠେଇଶ ପଦ ମଧ୍ୟରେ ଏକ ଅଭିଶାପ ସୂଚକ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରୁଅଛୁ। ଯେଉଁମାନେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି ସେମାନଙ୍କ ପ୍ରତି ତାହା ଅଙ୍ଗୁଳି ନିର୍ଦ୍ଦେଶ କରେ, ଯାହାକି ରୋମିଓ ଏଗାର ପର୍ବର ନଅ ପଦରୁ ଦଶ ପଦରେ ସ୍ଥାନ ପାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହା ସେହି ବିଚାର ଯାହାକି ବିନାଶପ୍ରାପ୍ତମାନଙ୍କ ପ୍ରତି ବର୍ତ୍ତେ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ପୁଣି ଦାଉଦ କହନ୍ତି, ସେମାନଙ୍କର ଭୋଜନ ଫାନ୍ଦ ଓ ଫାସ ପରି ହେଉ, ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ, ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ। ବର୍ତ୍ତମାନ କେତେକ ଲୋକ ଅଛନ୍ତି ଯେଉଁମାନେ କି ଅଭିଶାପ ସୂଚକ ପ୍ରାର୍ଥନାକୁ ଅଖ୍ରୀଷ୍ଟୀୟ ପ୍ରାର୍ଥନା ବୋଲି ବିଚାର କରନ୍ତି, କିନ୍ତୁ ଯେହେତୁ ଏହା ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିଥିବା ଲୋକମାନଙ୍କୁ ଲକ୍ଷ୍ୟ କରି ନୂତନ ନିୟମରେ ଉପସ୍ଥାପିତ କରାଯାଇଅଛି, ସେଥିହେତୁ ଏହା ଅଖ୍ରୀଷ୍ଟୀୟ ପ୍ରାର୍ଥନା ପରି ଜଣାଯାଏ ନାହିଁ। ମୁଁ ଭାବେ ଯେ ଅଭିଶାପ ସୂଚକ ପ୍ରାର୍ଥନାକୁ ବିଶେଷ ଭାବେ ଲୋକମାନେ ଭୁଲ ବୁଝନ୍ତି। ଯେତେବେଳେ ଆମେ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ସ୍ଥାନରେ ରଖି ବିଚାର କରିବା, ତାହେଲେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ସେମାନଙ୍କର ବିଚାର ବିନାଶପ୍ରାପ୍ତମାନଙ୍କ ଉପରେ ବର୍ତ୍ତି ଅଛି। ଅଣସ୍ତରୀ ପର୍ବର ତିରିଶ ପଦଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ୱ ମହିମାରେ ଏହି ଜଗତକୁ ତାହାଙ୍କର ଦ୍ୱିତୀୟ ଆଗମନର ବିଷୟକୁ ପ୍ରକାଶ କରେ। ଦେଖନ୍ତୁ ପଚିଶ ପଦରେ ଏହିପରି ଲେଖା ଅଛି, ସେମାନଙ୍କର ବସତି ସ୍ଥାନ ଶୂନ୍ୟ ହେଉ, ସେମାନଙ୍କ ତମ୍ବୁରେ କେହି ବାସ ନ କରୁ, କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିକୁ ତାଡ଼ନା କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି। ଏହି ବିଷୟ ଇସ୍କାରିଅତ୍ ଜୁହୁଦାକୁ ଲକ୍ଷ୍ୟ କରି ପିତରଙ୍କ ଦ୍ୱାରା ପ୍ରେରିତ ଏକ ପର୍ବର 20 ପଦରେ ଉପସ୍ଥାପିତ କରାଯାଇଅଛି। ସେଠାରେ ଏହିପରି ଲେଖା ଅଛି, ଆଉ ଗୀତ ସଂହିତାରେ ଲେଖା ଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ, ଏବଂ ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣେ ପ୍ରାପ୍ତ ହେଉ। ତେବେ 26-28 ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିକୁ ତାଡ଼ନା କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି, ସେମାନଙ୍କ ଅପରାଧରେ ଅପରାଧ ଯୋଗ କର ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ। ଜୀବନ ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ। ଲେଖା ଅଛି, ଜୀବନ ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ। ଏହି ବିଷୟ ଏକ ପ୍ରଶ୍ନ ଉତ୍ଥାପନ କରେ। ପ୍ରକାଶିତ ବାକ୍ୟ 3 ପର୍ବର 5 ପଦକୁ ନେଇ ଅନେକ କିଛି ତର୍କ ବିତର୍କ ଉଠେ, ଯାହାକି କହେ ଯେ ଜୟ କରେ ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାର ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ। ପ୍ରକୃତରେ ସୃଷ୍ଟିର ଏକ ପୁସ୍ତକ ରହିଅଛି, ଆଉ ଯେତେବେଳେ ଆମମାନେ ଜନ୍ମ ହେଉ ଆମମାନେ ସେହି ପୁସ୍ତକରେ ଲିପିବଦ୍ଧ ହେଉ। ଗୀତ 139:16 ଲେଖା ଅଛି, ତୁମ୍ଭର ଚକ୍ଷୁ ମୋର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା, ଓ ମୋର ଯେଉଁସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା। ଆହୁରି ମଧ୍ୟ ଯେଉଁମାନେ ଉଦ୍ଧାରପ୍ରାପ୍ତ ସେମାନଙ୍କ ନିମନ୍ତେ ଏକ ଜୀବନ ପୁସ୍ତକ ରହିଅଛି, ଆଉ କର୍ମର ଏକ ପୁସ୍ତକ ରହିଅଛି। ଏହା ଜଣାଯାଏ ଯେ ଲୋପ ହେବା ବିଷୟ ଜଣେ ବ୍ୟକ୍ତିର କର୍ମକୁ ନେଇ ହେବାକୁ ଅଛି, ଯେ କି ଉଦ୍ଧାରପ୍ରାପ୍ତ ହୋଇଅଛି। ପରିତାଣର ପୁସ୍ତକରୁ ଏକ ନାମ ଲୋପ ହେବା ନେଇ କିଛି ମତାମତ ଦିଆଯାଇ ନାହିଁ। ଏହି ଅଂଶ ନିମନ୍ତେ ଅନ୍ୟାନ୍ୟ ଅନେକ କାରଣଗୁଡ଼ିକ ଦର୍ଶାଯାଇଅଛି। ଅନ୍ୟ ଏକ କାରଣଟି ହେଉଛି, ଆପଣ ଯେତେବେଳେ ଜନ୍ମ ହୁଅନ୍ତି ଆପଣ ଈଶ୍ୱରଙ୍କର ଜୀବନ ପୁସ୍ତକରେ ସ୍ଥାନ ପାଆନ୍ତି। ମୁଁ ଏହାକୁ ସେହିପରି ଭାବେ ନିଏ ଯେ ଆପଣ ପରିତାଳ ନିମନ୍ତେ ଜଣେ ସଭ୍ୟ ହୋଇଅଛନ୍ତି। ଆପଣ ଯେତେବେଳେ ସେହି ପୁସ୍ତକରୁ ଲୁପ୍ତ ହୋଇଯାଆନ୍ତି ସେତେବେଳେ ଆପଣ ପରିତାଳ ନିମନ୍ତେ ଆଉ ସଭ୍ୟ ହୋଇ ରହିପାରନ୍ତି ନାହିଁ। ବର୍ତ୍ତମାନ ଏଠାରେ ଏହି ଗୀତ 69ରେ ଜୀବନ ପୁସ୍ତକ ହେଉଛି ପ୍ରକୃତରେ ସୃଷ୍ଟିର ପୁସ୍ତକ ଏବଂ ଧାର୍ମିକମାନଙ୍କ ସହିତ ଲିପିବଦ୍ଧ ହେବ ନାହିଁ। ଏହାର ଅର୍ଥ ହେଉଛି ଯେ ସେମାନେ ପରିତାଣର ପୁସ୍ତକରେ ଲିପିବଦ୍ଧ ହେବେ ନାହିଁ। ଏହି ଗୀତଟି ଗୌରବମୟ ପ୍ରଶଂସାର ଗୀତରେ ସମାପ୍ତ ହୁଏ। ଏହାପରେ 69 ପର୍ବର 30 ପଦଟି ପ୍ରଭୁ ଶ୍ରୀକ୍ରିଷ୍ଣଙ୍କର ସ୍ୱମହିମାରେ ଏହି ଜଗତକୁ ତାଙ୍କର ଦ୍ୱିତୀୟ ଆଗମନର ବିଷୟକୁ ପ୍ରକାଶ କରେ। ତେବେ ପ୍ରଭୁ ଯୀଶୁ ପ୍ରଥମଥର ଏହି ଜଗତକୁ ଆସିଲେ ଓ ସେ ନମ୍ରତାର ସହିତ ଆଗମନ କଲେ, କିନ୍ତୁ ସେ ଗୌରବରେ ଏହି ଜଗତକୁ ପୁନର୍ବାର ଆଗମନ କରୁଅଛନ୍ତି। ସେହି ସମୟରେ ଯେଉଁମାନେ ପୃଥିବୀରେ ଥିବେ ସେମାନେ ଉଦ୍ଧାରପ୍ରାପ୍ତ ହେବେ। କେବଳ ସେମାନେ ହେଉଛନ୍ତି ଜଣେ ଯେଉଁମାନେ କି ଏହି ଧରାପୃଷ୍ଠରେ ରହିବେ, ଆଉ ସ୍ୱର୍ଗରେ ଯେଉଁମାନେ ଥିବେ ସେମାନେ କେବଳ ହିଁ ଉଦ୍ଧାରପ୍ରାପ୍ତ ଥିବେ। ପ୍ରିୟ ବନ୍ଧୁ, ଆଜି ଏହି ଜଗତରେ 2 ପ୍ରକାର ଲୋକ ଅଛନ୍ତି, ଉଦ୍ଧାରପ୍ରାପ୍ତ ଓ ବିନା ଉଦ୍ଧାରପ୍ରାପ୍ତ। ଉଦ୍ଧାରପ୍ରାପ୍ତ ପାପୀମାନେ ଓ ବିନା ଉଦ୍ଧାରପ୍ରାପ୍ତ ପାପୀମାନେ। ଆପଣ ଅତି ସହଜରେ ନିଜକୁ ସେମାନଙ୍କ ମଧ୍ୟରୁ ପୃଥକ କରିପାରିବେ ଯେ ଆପଣ କେଉଁ ଦଳର ଅନ୍ତର୍ଭୁକ୍ତ। ଏହାପରେ 69 ପର୍ବର 33-37 ପଦ ପ୍ରକାଶ କରେ ଯେ ଈଶ୍ୱର ଦିନେ ଏହି ଜଗତକୁ ନ୍ୟାୟ ଆଣିବାକୁ ଯାଉଅଛନ୍ତି, ଓ ଲୋକମାନେ ତାହା ଦେଖି ତାହାଙ୍କର ପ୍ରଶଂସା କରିବେ ଓ ତାହାଙ୍କର ଜୟ ଜୟକାର କରିବେ, କିନ୍ତୁ ଯେପର୍ଯ୍ୟନ୍ତ ସେ ଆଗମନ କରିନାହାନ୍ତି ସେପର୍ଯ୍ୟନ୍ତ ନ୍ୟାୟ ବିଚାର ଅନୁଭୂତ ହେବ ନାହିଁ। ଏହାପରେ 70 ଗୀତରେ ଉଦ୍ଧାର ନିମନ୍ତେ ଏକ ଜରୁରୀ ପ୍ରାର୍ଥନାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହା ଦାଉଦଙ୍କର ଗୀତ ଓ ଏଥିରେ ପ୍ରାର୍ଥନାର ବିଷୟ ଆମେ ଲକ୍ଷ୍ୟ କରୁ, ଯାହାକି ସାହାଯ୍ୟ ପାଇବା ନିମନ୍ତେ ଏକ ଜରୁରୀ ପ୍ରାର୍ଥନା। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କର ସାହାଯ୍ୟକାରୀ, ମାତ୍ର ସେ ଚାହାନ୍ତି ଆମେ ଯେପରି ତାହାଙ୍କ ନିକଟରେ ପ୍ରାର୍ଥନା କରୁ। ଏହା ଦାଉଦଙ୍କର ଅତି ସୁନ୍ଦର ଏକ ଛୋଟ ଗୀତ। ଏହାର ବିଷୟବସ୍ତୁ ଗୀତ 40ର ଶେଷ 5ଟି ପଦରେ ମଧ୍ୟ ପାଇପାରିବେ। ଜଣେ ସୂକ୍ଷ୍ମ ବିବେଚକ କହନ୍ତି ଯେ ଏହା ହେଉଛି ଏକ ଖଣ୍ଡବାକ୍ୟ ଯାହାକି ଅଚାନକ ଭାବେ ଏଠାରେ ଉପସ୍ଥାପିତ କରାଯାଇଅଛି। ଏଠାରେ ମୁଁ ସେହି ସୂକ୍ଷ୍ମ ବିଚାରକଙ୍କ ସହିତ ଏକମତ ହୋଇପାରେ ଯଦି ସେ ଏହି ଅଚାନକ ଶବ୍ଦଟିକୁ କାଢ଼ିନେବେ। ଏହା ଏକ ସ୍ମରଣୀୟ ଗୀତ ବୋଲି କୁହାଯାଏ। ଏହାକୁ ଏଠାରେ କାହିଁକି ପୁନରାବୃତ୍ତି କରାଯାଇଅଛି? କାରଣ ମୋର ମନେ ରଖିବା ଏତେ ଭଲ ନୁହେଁ, ଆଉ ଈଶ୍ୱର ମଧ୍ୟ ଜାଣିଥିଲେ ଏହା ହୋଇପାରିବ ନାହିଁ। ମୁଁ ଅନୁମାନ କରିପାରେ ଯେ ଈଶ୍ୱର କହନ୍ତି, ତାହାଙ୍କର ଦାସ ଯେତେବେଳେ ଏହି ସ୍ଥାନରେ ଗୀତ ସଂହିତାରେ ଆସି ପହଞ୍ଚିବେ ସେତେବେଳେ ସେ ଗୀତ ସଂହିତା ଚାଳିଶ ପର୍ବ ବିଷୟରେ ସମସ୍ତ କିଛି ଭୁଲିଯିବେ, ତେଣୁ ମୁଁ ଏହାକୁ ପୁନରାବୃତ୍ତି କରିବି। କିଛି ବିଷୟ ଅଛି ଯାହାକି ଏଠାରେ ସ୍ମରଣ କରିବାକୁ ଅଛି। ତେବେ ଗୀତ ସତୁରୀ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ, ସ୍ମରଣ ଉପାୟ। ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ, ହେ ସଦାପ୍ରଭୁ, ମୋର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ। ଦେଖନ୍ତୁ, ଏହା ତୁରନ୍ତ ସାହାଯ୍ୟ ପାଇବା ନିମନ୍ତେ ଏକ ପ୍ରାର୍ଥନା ବା ନିବେଦନ, ଆଉ ମୁଁ ତାହା ପସନ୍ଦ କରେ। ଏହାପରେ ସତୁରୀ ପର୍ବର ଦୁଇରୁ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ, ମୋ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରିଯାଇ ଅପମାନିତ ହେଉନ୍ତୁ, ଯେଉଁମାନେ ହଁ ହଁ ବୋଲି କହନ୍ତି ସେମାନେ ଆପଣା ଆପଣା ଲଜ୍ଜା ସକାଶ ଫେରିଯାଆନ୍ତୁ, ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି ସେ ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ, ପୁଣି ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି ସେମାନେ ପରମେଶ୍ୱର ମହିମାନିତ ହେଉନ୍ତୁ ବୋଲି ନିରନ୍ତର କହନ୍ତୁ, ମାତ୍ର ମୁଁ ଦରିଦ୍ର ଓ ଦୀନହୀନ, ହେ ପରମେଶ୍ୱର ମୋ ପକ୍ଷରେ ସତ୍ୱର ହୁଅ, ତୁମେ ମୋର ସହାୟ ଓ ଉଦ୍ଧାରକର୍ତ୍ତା ଅଟ, ହେ ସଦାପ୍ରଭୁ ବିଳମ୍ବ କର ନାହିଁ। ମୁଁ ସେହି ଦୀନହୀନ ଓ ଦରିଦ୍ର ଶ୍ରେଣୀର ଅନ୍ତର୍ଭୁକ୍ତ, ଓ ସେ ଚାହାନ୍ତି ଯେ ମୁଁ ଯେପରି ଜାଣିବାକୁ ପାରେ ଯେ ସେ ହେଉଛନ୍ତି ମୋର ସାହାଯ୍ୟକାରୀ, ମୋର ଉଦ୍ଧାରକର୍ତ୍ତା। ପ୍ରିୟ ବନ୍ଧୁ, ଈଶ୍ୱର ଦୀନହୀନ ଓ ଦରିଦ୍ର ବିଷୟରେ ଚିନ୍ତା କରନ୍ତି, ଓ ସେ ସେମାନଙ୍କର ଓ ଏହି ଦିନମାନଙ୍କରେ ସେ ଆମମାନଙ୍କର ସାହାଯ୍ୟକାରୀ ଅଟନ୍ତି। ଏହାପରେ ଆମେ ଏକସ୍ତରୀ ପର୍ବ ମଧ୍ୟକୁ ଯିବା। ଏହି ଗୀତ ଏକ ବାର୍ଦ୍ଧକ ଅବସ୍ଥାର ଗୀତ, ସମ୍ଭବତଃ ଏହାର ରଚକ ହେଉଛନ୍ତି ଦାଉଦ, ଓ ସେ ତାହାଙ୍କର ବୃଦ୍ଧାବସ୍ଥାରେ ଏହି ଗୀତଟିକୁ ଲେଖିଥିଲେ। ସେ ପ୍ରାର୍ଥନା କରିବା ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ ରଖିଥିଲେ ଓ ଈଶ୍ୱରଙ୍କର ପ୍ରଶଂସା କରିଥିଲେ। ଗୀତ ଏକସ୍ତରୀର ପ୍ରଥମ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ ମୁଁ ତୁମର ଶରଣ ନେଇଅଛି, ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ, ତୁମ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର, ମୋ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର, ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ ତୁମେ ମୋ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ, ତୁମେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ, କାରଣ ତୁମେ ମୋର ଶୈଳ ଓ ମୋର ଦୁର୍ଗ। ହେ ମୋହର ପରମେଶ୍ୱର, ଦୁଷ୍ଟ ଲୋକ ହସ୍ତରୁ, ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର, କାରଣ ହେ ପ୍ରଭୁ ସଦାପ୍ରଭୁ ତୁମେ ମୋର ଭରସା, ମୋ ବାଲ୍ୟକାଳରୁ ତୁମେ ମୋର ବିଶ୍ୱାସଭୂମି। ସେ ପ୍ରାର୍ଥନା କରିବା ସହିତ ବିଶ୍ୱାସ ସ୍ଥାପନ କରିଥିଲେ। ଗୀତ ଏକସ୍ତରୀ ପର୍ବର ଛଅରୁ ନଅ ପଦ ମଧ୍ୟରେ ଏହିପରି ଲେଖା ଅଛି, ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି, ମାତର ଉଦରରୁ ତୁମେ ହିଁ ମୋତେ ନେଇଅଛ, ତୁମ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ, ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ, ମାତ୍ର ତୁମେ ମୋର ଦୃଢ଼ ଆଶ୍ରୟ, ମୋହର ମୁଖ ତୁମ ପ୍ରଶଂସାରେ ଓ ଦିନଯାକ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ, ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ, ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ। ଏହି ଗୀତଟି ବୃଦ୍ଧବୃଦ୍ଧାମାନଙ୍କ ନିମନ୍ତେ ଏକ ଉତ୍ତମ ଗୀତ। ମୁଁ ଏତିକି କହିପାରେ ଯେ ଏହି ଗୀତ ଯୁବକମାନଙ୍କ ନିମନ୍ତେ ଯେତେ ଉତ୍ସାହ ତଥା ସାନ୍ତ୍ୱନାଦାୟକ ହୋଇ ନ ପାରେ, ତାହା ଅପେକ୍ଷା ବୃଦ୍ଧ ଓ ବୃଦ୍ଧାମାନଙ୍କ ନିମନ୍ତେ ଅଧିକ ଉତ୍ସାହ ତଥା ସାନ୍ତ୍ୱନାଦାୟକ ହୋଇପାରେ। ଏହାପରେ ଆମେ ଗୀତ ଏକସ୍ତରୀ ପର୍ବର ଚଉଦରୁ ଷୋହଳ ପଦ ମଧ୍ୟରେ ଏହିପରି ଲେଖାଥିବାର ଲକ୍ଷ୍ୟ କରିବାକୁ ପାରୁ, ମାତ୍ର ମୁଁ ନିରନ୍ତର ଭରସା କରିବି, ପୁଣି ଆହୁରି ତୁମର ପ୍ରଶଂସା କରିବି, ମୋର ମୁଖ ଦିନଯାକ ତୁମର ଧର୍ମ ଓ ତୁମର ପରିତ୍ରାଣ ବର୍ଣ୍ଣନା କରିବ, କାରଣ ମୁଁ ତହିଁର ସଂଖ୍ୟା ଜାଣେ ନାହିଁ। ମୁଁ ପ୍ରଭୁ ସଦାପ୍ରଭୁଙ୍କ ପରାକ୍ରମର ସକଳ କ୍ରିୟା ସହିତ ଉପସ୍ଥିତ ହେବି। ମୁଁ ତୁମ୍ଭର କେବଳ ତୁମ୍ଭର ଧର୍ମ ବିଷୟ ବର୍ଣ୍ଣନା କରିବି। ଏହା ହିଁ ଆମମାନଙ୍କର ଚିନ୍ତାଧାରା ହେବା ଉଚିତ। ଏହାପରେ ଏକସ୍ତ୍ରୀ ପର୍ବର ଅଠର ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ମୁଁ ଆସନ୍ତା ପୁରୁଷ ନିକଟରେ ତୁମ୍ଭର ବାହୁବଳ, ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ, ବୃଦ୍ଧ ଓ ପକ୍କକେଶ ହେବା ସମୟରେ ହିଁ ମୋତେ ପରିତ୍ୟାଗ କର ନାହିଁ। ଦେଖନ୍ତୁ, ଏଠାରେ ଦାଉଦ ଜୀବନର ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଚାହିଁଥିଲେ ଓ ଈଶ୍ୱରଙ୍କ ଧାର୍ମିକତା ବିଷୟ ନେଇ କଥୋପକଥନ କରିବାକୁ ଚାହିଁଥିଲେ ଓ ଈଶ୍ୱରଙ୍କ ଗୌରବ ପ୍ରଶଂସା କରିବାରେ ସମୟ ଅତିବାହିତ କରିଥିଲେ, ଯାହାକି ଆମେ 22-24 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ବର୍ତ୍ତମାନ ବୃଦ୍ଧାବସ୍ଥା ନିମନ୍ତେ ଆଉ ଏକ ନିର୍ଦ୍ଦିଷ୍ଟ ବାକ୍ୟ ପ୍ରଦାନ କରାଯାଏ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଜଣେ ବୃଦ୍ଧ ବା ବୃଦ୍ଧା, ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଆପଣ ଏକ କୋଣରେ ବସି ନିଜର ବାର୍ଦ୍ଧକ୍ୟ ଅବସ୍ଥା ସକାଶେ ଚିନ୍ତା କରନ୍ତୁ ନାହିଁ, କାରଣ ଈଶ୍ୱର ଆପଣଙ୍କର ବାର୍ଦ୍ଧକ୍ୟ ଅବସ୍ଥା ହେତୁ ଆପଣଙ୍କୁ ପରିତ୍ୟାଗ କରିନାହାନ୍ତି ଓ ଏହି ଜଗତରେ ଆପଣଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଆପଣଙ୍କୁ ଏକ ମହତ୍ ଅଭିମତ ନେଇ ବଞ୍ଚାଇ ରଖିଅଛନ୍ତି। ତେଣୁକରି ଆପଣ ଭାବିତ ବା ଚିନ୍ତିତ ନ ହୋଇ ବା ଏକାକୀ ବସି ନ ରହି ପ୍ରଭୁଙ୍କ ସହିତ ସମୟ ବିତାନ୍ତୁ ଓ ପ୍ରଭୁଙ୍କ ନିମନ୍ତେ କିଛି କାର୍ଯ୍ୟ କରନ୍ତୁ ଓ ଜୀବନର ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କ ସହିତ ସମୟ ଅତିବାହିତ କରନ୍ତୁ, ତାହେଲେ ଆପଣ ନିଶ୍ଚିତ ଭାବେ ସାହସ ପ୍ରାପ୍ତ ହେବେ ଓ ପ୍ରଭୁଙ୍କ ନିମନ୍ତେ କିଛି କରିପାରିବେ। ପ୍ରିୟ ବନ୍ଧୁ, ଆମେ ଯେତେବେଳେ ଦିନ ପ୍ରତିଦିନ ବୟସରେ ବୃଦ୍ଧି ଲାଭ କରୁଅଛୁ, ଆସନ୍ତୁ ଆମେ ନିଜର ବାର୍ଦ୍ଧକ୍ୟ ଅବସ୍ଥା ଜନିତ ଦୁର୍ବଳତା ବା ଶାରୀରିକ ଯନ୍ତ୍ରଣା ବିଷୟ ନେଇ ବିଶେଷ ଚିନ୍ତିତ ବା କଥାବାର୍ତ୍ତା ନ କରି ପ୍ରଭୁଙ୍କଠାରେ ଆନନ୍ଦ କରୁ ଓ ତାହାଙ୍କର ପ୍ରଶଂସା କରୁ। ଅତୀତ ସ୍ମୃତିକୁ ସ୍ମରଣ କରିବା ଅତି ଉତ୍ତମ ବିଷୟ ଯଦି ଆମେ ଈଶ୍ୱରଙ୍କର ଉତ୍ତମତା ବିଷୟରେ କଥାବାର୍ତ୍ତା କରୁଅଛୁ। ଗୀତରଚକ କହନ୍ତି, ମୋହର ଜିହ୍ୱା ମଧ୍ୟ ଦିନଯାକ ତୁମ୍ଭର ଧର୍ମ ବିଷୟ କହିବ, କାରଣ ମୋହର ଅନିଷ୍ଟ ଚେଷ୍ଟାକାରୀମାନେ ଲଜ୍ଜିତ ଓ ହତାଶ ହୋଇଅଛନ୍ତି। ପ୍ରକୃତରେ ବୃଦ୍ଧ ବ୍ୟକ୍ତିମାନଙ୍କ ନିମନ୍ତେ ଏହା ଅତି ଚମତ୍କାର ଗୀତ। ଏହାପରେ ଆମେ 72 ଗୀତ ମଧ୍ୟକୁ ଯିବା। ଏହାକୁ ସଲମନଙ୍କ ନିମନ୍ତେ ରଚିତ ଗୀତ ବୋଲି କୁହାଯାଏ। ସୂକ୍ଷ୍ମ ବିଚାରକମାନେ ଦାବି କରନ୍ତି ଯେ ସଲମନ ଏହା ଲେଖିଥିଲେ, କିନ୍ତୁ ମୁଁ ଏହା ବିଶ୍ୱାସ କରେ ନାହିଁ, କାରଣ ଏହି ଗୀତର ଉପସଂହାର ପଦଟି ଏହିପରି କହେ, ଯୀଶୁର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସକଳ ସମାପ୍ତ। ତେଣୁକରି ଏହି ଗୀତଟି ହେଉଛି ଦାଉଦଙ୍କର ଗୀତ, ଯାହାକି ସେ ତାଙ୍କର ପୁତ୍ର ସଲମନଙ୍କ ନିମନ୍ତେ ରଚନା କରିଥିଲେ। ଏହି ଗୀତଟି ଗୀତ ସଂହିତାର ଯାତ୍ରା ପୁସ୍ତକ ବିଭାଗଟିକୁ ସମାପ୍ତ କରେ, କାରଣ ଯାତ୍ରା ପୁସ୍ତକଟି ସମାଗମ ତମ୍ବୁରେ ସଦାପ୍ରଭୁଙ୍କର ଗୌରବ ପରିପୂର୍ଣ୍ଣ ହେବାରେ ପରିସମାପ୍ତ ହୁଏ। ଆଉ ଏହା ହେଉଛି ଏକ ଭାବବାଣୀୟ ଗୀତ ଯେଉଁଥିରେ ମସିହ ନିଜେ ଆସି ଏହି ପୃଥିବୀ ଉପରେ ତାହାଙ୍କର ଗୌରବର ରାଜ୍ୟ ସ୍ଥାପନ କରନ୍ତି। ଲକ୍ଷ୍ୟ କରନ୍ତୁ ଯେ ସେ ହେଉଛନ୍ତି ଧାର୍ମିକତାର ଈଶ୍ୱର। ଏହା ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରି ତାହାଙ୍କର ମହିମାମୟ ରାଜ୍ୟ ଏହି ଜଗତରେ ପ୍ରତିଷ୍ଠା କରିବାର ବିଷୟକୁ ପ୍ରକାଶ କରେ, କାରଣ ସେ ଧାର୍ମିକତାର ଈଶ୍ୱର ଓ ତାହାଙ୍କର ଧାର୍ମିକତା ପ୍ରତିଷ୍ଠିତ କରାଇବେ। ତେବେ ଗୀତ 72 ପର୍ବର ପ୍ରଥମ 6 ପଦ ମଧ୍ୟରେ ଆମେ ଏହିପରି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। ସଲମନଙ୍କର ଗୀତ, ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର। ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ। ଧର୍ମ ଦ୍ୱାରା ପର୍ବତଗଣ ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ। ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ। ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ଓ ଉପଦ୍ରବକାରୀକି ଚୂର୍ଣ୍ଣ କରିବେ। ସୂର୍ଯ୍ୟ ଓ ଚନ୍ଦ୍ର ଥିବା ଯାଏ ପୁରୁଷାନୁକ୍ରମେ ଲୋକମାନେ ତୁମ୍ଭଙ୍କୁ ଭୟ କରିବେ। କଟା ଘାସରେ ବୃଷ୍ଟିତୁଲ୍ୟ ଓ ଭୂମି ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ। ଏହାପରେ 7 ପଦଟିକୁ ମଧ୍ୟ ଲକ୍ଷ୍ୟ କରନ୍ତୁ, ଲେଖା ଅଛି, ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ, ପୁଣି ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ। ପ୍ରଭୁ ଯୀଶୁ ଦିନେ ଧାର୍ମିକତାରେ ରାଜତ୍ୱ କରିବେ। ଏହି ଗୀତଟି ତାହାଙ୍କର ଗୌରବମୟ ରାଜ୍ୟ ବିଷୟ ନେଇ ବର୍ଣ୍ଣନା କରେ। ଏହାପରେ ବାସ୍ତୁରୀ ପର୍ବର 17-19 ପଦ ମଧ୍ୟରେ ଆମେ ଦେଖୁ ଲେଖା ଅଛି, ତାହାଙ୍କ ନାମ ଅନନ୍ତକାଳ ରହିବ, ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ, ଆଉ ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ସବୁ ଗୋଷ୍ଠୀ ଲୋକେ ତାହାଙ୍କୁ ଧନ୍ୟ କହିବେ। ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ, କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି। ପୁଣି ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ, ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। ଆମେନ୍, ଆମେନ୍। ଦେଖନ୍ତୁ, ପ୍ରକୃତରେ ଈଶ୍ୱର ଦାଉଦଙ୍କୁ ଏହି ମହାନ ରାଜ୍ୟ ଓ ଖ୍ରୀଷ୍ଟଙ୍କର ରାଜତ୍ୱ ବିଷୟ ନେଇ ଦର୍ଶନ ଦେଇଥିଲେ, ଯେତେବେଳେ ସମଗ୍ର ଜଗତ ତାହାଙ୍କ ମହିମାରେ ପରିପୂର୍ଣ୍ଣ ହେବ। ଏହା ହିଁ ଦାଉଦ ପ୍ରାର୍ଥନା କରନ୍ତି। ତେଣୁକରି ସେ କହନ୍ତି, ଯାହାକି ବାସ୍ତୁରୀ ପର୍ବର 20 ପଦରେ ଲେଖା ଅଛି, ଯିଶୁର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସକଳ ସମାପ୍ତ। ଦାଉଦ କହନ୍ତି, ମୋର ପ୍ରାର୍ଥନା ସବୁ ସମାପ୍ତ ହୋଇଅଛି। ଦାଉଦ ଯାହା ପ୍ରାର୍ଥନା କରିଥିଲେ ତାହା ଅନୁଭୂତ ହେବ। ତାହାଙ୍କର ପ୍ରାର୍ଥନା କରିବା ନିମନ୍ତେ ଆଉ ଅଧିକ କିଛି ନଥିଲା। ପ୍ରିୟ ବନ୍ଧୁ, ଆଜି ସେହି ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁଙ୍କ ପ୍ରତି ଆମମାନେ କେତେଦୂର ମନୋଯୋଗୀ? ସେହି ରାଜ୍ୟ ଓ ରାଜାଙ୍କ ନିମନ୍ତେ ଆମେ କେତେଦୂର ଚିନ୍ତିତ? ପ୍ରିୟସୋତା, ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସମୟ ଓ ସୁଯୋଗ ଦିଅନ୍ତି, ଯେପରି ଆମେ ତାହାଙ୍କର ନିକଟବର୍ତ୍ତୀ ହେଉ। ସେହି ପ୍ରଭୁ ଯୀଶୁ ଯେଉଁପରି ଭାବେ ଏହି ଜଗତକୁ ଆଗମନ କରି ଆମମାନଙ୍କର ଉଦ୍ଧାର ନିମନ୍ତେ ନିଜର ପ୍ରାଣ ଦେଲେ, ଠିକ୍ ସେ ସେହିପରି ପୁନର୍ବାର ଦ୍ୱିତୀୟ ଥର ଏହି ଜଗତକୁ ଆଗମନ କରିବା ପାଇଁ ଯାଉଅଛନ୍ତି, ଏହି ଜଗତରେ ତାହାଙ୍କର ଧାର୍ମିକତାର ରାଜ୍ୟ ସ୍ଥାପନ କରିବା ପାଇଁ। ତେଣୁ ଆସୁ, ସେହି ରାଜ୍ୟ ନିମନ୍ତେ ବିଶ୍ୱାସର ସହିତ ତାହାଙ୍କର ଅପେକ୍ଷାରେ ରହୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন odia.tv@radio882.com। তবে আজ পাই বিদায় দিন্তু, নমস্কার।
Yeah.